ଗୋଟେ ଦିନ ଗୋଟେ ଭୁକର କୁଣ୍ଡରା କଲିଆ ଗାଁ ଭିତରେ ଆଇଲା, ଆହୁରି କେତେ ଗୁଡ଼ି ଛେଲି ମେଣ୍ଢା ମନକେ ମାରି ପକାଇଲା। ପଛେ ଇ ପଶୁ ମନର ସରକାର ଭାବିଲା ଇ ସବୁ କେନ୍ତା ହେଲା। ପଛେ ସେ ମନ ସବୁ ଗୋଟେ ଲଗେ ରୁଣଲାଏ, ଆରି କଣ୍ଡରା କଲିଆକେ ମାରବାକେ ଗଲାଏ। ସେ ମନ କଣ୍ଡରା କଲିଆର ପଛେ ପଛେ ଗଲାଏ, ମାତ୍ର କଣ୍ଡରା କଲିଆ ସେ ମନର ଛମେ ଠିଆ ହେଲା। କଣ୍ଡରା କଲିଆ ଗୋଟେ ଗରିବ ଲୋକ ତାର ଡଙ୍ଗରେ କାମ କରତେ ରହିଲା। କଣ୍ଡରା କଲିଆ ତାର ଲଗେ ଆସି ତାକେ କହିଲା, ମୋର ଜୀବନ ରକ୍ଷା କର, ମୁଇଁ ତୋକେ କିଛି ନା କରି। ହାଏ ମନ ତାର କାତା କିଛି ନା ଜାଣିକରି ମିଶା ତାକେ ସାଇଜ କରବାକେ ଇଚ୍ଛା କରଲେ। ସେ ପଶୁକେ କହିଲା, ତୁଇ ତଲେ ଶୋଇଦେଶ। ତାର ପଛେ ସେ ତାକେ ଡଙ୍ଗର୍ତି ଲୁଗାପାଟା ଢାପି ଦେଲା। ତାର ପଛେ ଯେତିକି ବେଲେ ଗାଁର ଲୋକମାନ ଆସିଲାଏ ତାକେ ଖୋଜି ଖୋଜି ଆହୁରି ଡକରା କାମ କରବା ଲଗେ ଆସି ପଚାରଲାଏ, କଣ୍ଡରା କଲିଆକେ ଦେଖଲିସ କି? ମାତର ଇ କାତା ଲୁଚାଇ ଦେଲେ। ତାର ପଛେ ସେ ମନ ଖୋଜି ଖୋଜି ଉଠିଗଲା। ତାର ପଛେ କଲିଆ ଧୀରେ ଧୀରେ ଡକରାକେ ପଚାରଲା, ସେ ମନ ଗଲାଇ କି ବୋଲି। ରର ସେ ମନ ପାଲିକି ଆଛ? ତାର ପଛେ ସେ ଲୋକ ମନ ଉଠିଗଲା ପଛେ କଲିଆ ଉଠଲା, ଆରେ ହାଇ ମନକେ ମାରବାକେ ଗଲା। ତାର ପଛେ ହାଇ ମନ କଲାର ହେଲା, ମାତର ହାଇ ଲୋକ ମନ ଉଠି ଯାଇରେଲା। ହାଇଟା କାଜେ ଶୁଣବାକେ ନ ପାରଲା। ପଛେ କଲିଆ ହାଇ ମନକେ ମାରଲା, ଆହୁରି ତାକେ ଖାଇଲା। ଭାଇ ଆହୁରି ଭୈନୀ ମନ, ଇ କାତାନି ତମର କାଜେ ଆରି ମୋର କାଜେ ମିଶା ଆଏ। ଆମେ କେଡ଼ କେଡ଼ ଦାଏ ଆମର ଜୀବନ ଭିତରେ ଖରାପ କାମକେ ଲୁଚାଇ କରି ସାଙ୍ଗାଇବୁ ଅଛେ। ଆମେ ଭାବୁ ଅଛୁ ମାପରୁ ଏଟା ନାଇଁ ଦେଖେ ବୋଲି ଆରି ଲୁଚାଇ ରଖବୁ ଅଛୁ। ଇ ଖରାପ କାମକେ ମାପୁରୁର ବାଇବଲ ଇଟାକେ ଖରାପ ବୋଲି କହିସି ଅଛି। ଆମେ ଯଦି ଆମର ଜୀବନ ଭିତରେ ଖରାପ କାମକେ ଲୁଚାଇ ରଖବୁ ତେବେ ହାଇଟା ଦିନେ କାମକେ ମାରିଦିଶି। ମାପରୁ ମାତର ହାଇ ଗାଁର ମାନେ ପାରା ନୁଆ, ସେ ଆମର ଜୀବନ ଭିତର ସବୁ ଦେଖବା ଅଛ। ସେ ସବୁ ଖରାପ କାମକେ ମିଶା ଦେଖସି ଅଛେ, ତାକେ ଲୁଚାଇବାକେ ଆମେ କିଛି କରି ନାଇଁ ପାରୁ। ଗୋଟେ ମାତର ବାଟ ଅଛେ, ଯୀଶୁକେ ତମର ପାପକେ ଦେଇକରି ତାକେ ତମର ହୃଦ ଲଗେ ଧୋଇ ଦେବାକେ କୁହା। ଯୀଶୁର ବ୍ୟକ୍ତି ଛଡ଼ା ଆହୁରି କିଛି ନାଇଁ ଯୋନଟା ଆମକେ ଆମର ପାପ ଥାନୁ ଆହୁରି ପରୀକ୍ଷାକେ ହାରାଇବାକେ। ସେଇ ଜଗତେ ଆଇଲା ଆରି ଆମର ଲାଗି କ୍ରୁସ କାଟ ଲଗେ ଲଟକି କରି ଝୁଲି କରି ମରଲା। ହାଇଟା କାଜେ ଆମେ ଆମର ଖରାପ କାମ ଲାଗି ଦଣ୍ଡ ନାଇଁ ପାଇଲୁ। ସେ ଆମକେ ଧୋଇ ଦେଇକରି ଆମର ଜୀବନକେ ନୂଆ କରି ବନାଇଲା ଅଛ। ଯଦି ତମେ ତମର ପାପକେ ମାନିକରି ଛାଡ଼ିଦେବା ଖରାପ କାମକେ କରବାଟା, ତେବେ ସେ ତମକେ ଆରି ମୋକେ ଧୋଇ ଦେବା ଆରି ତାକ ପିଲା କରବା। ଆମେ ମାପୁରୁର ପିଲା, ଯୀଶୁ ସେ ଇଚ୍ଛା କରବା ଅଛ ଆମେ ତାଙ୍କର ସଙ୍ଗେ ରହୁ ବୋଲି। ସରକ ଦେଶ ଥାନେ ଯେ ଜଗିବାଏ ଆମେ ମରିଗଲେ ବୋଲି, ତମେ ତାଙ୍କର ସଙ୍ଗେ ରେବାକେ ଇଚ୍ଛା କରବା ଆଚାସ କି? ଯଦି ତମେ ଖରାପ କାମକେ ପେଟ ଭିତରେ ନାଇଁ ଲୁଚାଇଲେ ଯୀଶୁକେ କହିଲେ ସେ ତମର ପାପ କ୍ଷମା କରି ତମକେ ଠିକ ବାଟେ ଚାଲାଇବା, ଆହୁରି ବେଲ ନାଇଁ କରି ବେଗି ତାକର ଲୋକେ ଆଶା।